ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
লুথর বৈঠক সম্মুখে ভাগ পাঁচ। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপন মানুষ আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখু। শত্রু শয়তান হস্তর সে আপনার সুরক্ষায় রাখতু। তাহা প্রেম, তাহা স্নেহ, তাহা কৃপা, তাহা অনুগ্রহ সদা সর্বদা আপনার বর্তি রহ। প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্র বাইবল ঠু তাহা জীবনদায়ক বাক্য ধ্যান করিবা। আজির আলোচনা হচ্ছে লুথর বৈঠক সম্মুখে। বন্ধু, যেপরি লুথরঙ্ক বিষয়ে আমি আলোচনা করুছু, ভাগ এক, ভাগ দুই, ভাগ তিন, ভাগ চারি আমি আলোচনা করে সারিছে। আজি আমি ভাগ পাঁচ আলোচনা করুছু। যেপরি লুথর খ্রিস্টঙ্ক শক্তি এবং মহানতা সহিত লুথরঙ্ক সাক্ষা মাধ্যমে কইথিলে যে সেই সময় পায়ে উভয় বন্ধু এবং শত্রুঙ্কু আচার্য এবং আচার্যরে প্রেরণা দেইথিলা। ঈশ্বরঙ্ক আত্মা সেই পরিষদরে উপস্থিতি রহি সাম্রাজ্যর সম্মুখীন বা মুখিয়া মানুষ হৃদয়ক প্রভাবিত করেছিলা। অনেক রাজকুমার সাহসর সহিত লুথরঙ্ক কারণর ন্যায়কু স্বীকার কলে। অনেক সত্য উপরে বিশ্বাস করুলে, কিন্তু প্রাপ্ত হয়েছিবা কিছু ভাবনা সহিত স্থায়ী নথিলা। বন্ধু, আউ এক শ্রেণী থিলে যে সেই সময়রে সেমানকর বিশ্বাসকু প্রকাশ করু নথিলা, কিন্তু যে নিজ পাই শাস্ত্র অনুসন্ধান করে ভবিষ্যতরে সংস্কারর নির্ভীক সমর্থক হয়ে গলা। চয়নকর্তা প্রেডিরক ডাক পূর্বরু লুথরঙ্ক রূপকু উক্তটর সহ অপেক্ষা করেছিলে এবং গভীর ভাবনা সহিত সে তাঙ্ক ভাষণ শুণিলে। আনন্দ এবং গর্ভর সহিত সে ডাক্তারঙ্ক সাহস, দৃঢ়তা এবং আত্মা অধিকারর সাক্ষী রহিছিলে এবং তাঙ্ক প্রতি রক্ষারে অধিক দৃঢ় ভাবরে ঠিয়া হেবাকু স্থির হেলে। সে প্রতিযোগিতারে দলগুড়িকু তুলনা করেছিলে এবং দেখিলে যে পোপ, রাজা এবং প্রেলটঙ্ক জ্ঞান সহিত সত্যর শক্তি দ্বারা নষ্ট হয়ে যাইছে। পোপসি এক পরাজয়কু বজায় রাখিলে, যাহা সমস্ত দেশ এবং সমস্ত যুগরে অনুভূত হব। যেহেতু লুথরঙ্ক ভাষণ দ্বারা উৎপাদিত হয়েছিবা প্রভাবকু সে অনুভব করেছিলে। সে রমিন শক্তির সুরক্ষা পাই পূর্বপরি ভয় করেছিলে এবং সংস্কারঙ্ক পরাজয়কু প্রভাবিত করিবা পাই তাঙ্ক নির্দেশরে সমস্ত উপায় অবলম্বন করিবাকু নিষ্পত্তি নেইথিলে। সমস্ত বক্তব্য এবং কূটনীতিকু কৌশল সহিত যাহা পাই সে এতে বিখ্যাত হয়েছিলে, সে যুব সম্রাটঙ্কু বলিদানর মূর্খতা এবং বিপদকু প্রতিপাদিত করেছিলে। এক অমূলক ରୋମର ଶକ୍ତିଶାଳୀ ଦୃଶ୍ୟର ବନ୍ଧୁ ଏବଂ ସମର୍ଥନ। ତାଙ୍କର ବାକ୍ୟଗୁଡ଼ିକ ପ୍ରବାହୀନ ନଥିଲା। ଲୁତର ଉତ୍ତର ପରଦିନ ଚର୍ଲ୍ସ କ୍ୟାଥୋଲିକ୍ ଧର୍ମର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ପାଇଁ ତାଙ୍କ ପୂର୍ବପୁରୁଷଙ୍କ ନୀତି ଆପଣାଇବାକୁ ସ୍ଥିର କରିଥିବା ଘୋଷଣା କରି ବୈଠକ ଏକ ବାର୍ତ୍ତା ଉପସ୍ଥାପନା କରିଥିଲେ। ଯେହେତୁ ଲୁଥର ତାଙ୍କର ତ୍ରୁଟି ତ୍ୟାଗ କରିବାକୁ ମନା କରିଦେଇଥିଲେ ତାଙ୍କ ବିରୁଦ୍ଧରେ ତଥା ସେ ଶିକ୍ଷା ଦେଇଥିବା ବିଦ୍ରୋହ ବିରୁଦ୍ଧରେ ସବୁଠାରୁ ଜୋରଦାର ପଦପକ୍ଷ ନିଆଯିବା ଉଚିତ। ବନ୍ଧୁ, ଜଣେ ଭିକ୍ଷୁ ନିଜ ମୂର୍ଖତା ଦ୍ୱାରା ଭ୍ରମିତ ହୋଇ ଖ୍ରୀଷ୍ଟ ଧର୍ମର ବିଶ୍ୱାସ ବିରୁଦ୍ଧରେ ଉଠିଛନ୍ତି। ଏହିପରି ଅପାରଗତା ପାଇଁ ମୁଁ ମୋର ରାଜ୍ୟ, ମୋର ଧନ, ମୋର ବନ୍ଧୁ, ମୋର ଶରୀର, ମୋର ରକ୍ତ, ମୋର ପ୍ରାଣ ଏବଂ ମୋ ଜୀବନକୁ ବଳିଦାନ ଦେବି ବୋଲି ଏହିପରି ମାର୍ଟିନ୍ ଲୁଥର କହିଥିଲେ। ମୁଁ ଅଗଷ୍ଟିନ୍ ଲୁଥରଙ୍କ ବରଖାସ୍ତ କରିବାକୁ ଯାଉଛି। ତାଙ୍କୁ ଲୋକମାନଙ୍କ ମଧ୍ୟରେ ସର୍ବନିମ୍ନ ବିଶୃଙ୍ଖଳା ସୃଷ୍ଟି କରିବାକୁ ବାରଣ କରିଛି। ତାପରେ ମୁଁ ତାଙ୍କ ଏବଂ ତାଙ୍କ ଅନୁଗାମୀମାନଙ୍କ ବିରୁଦ୍ଧରେ ସଂକ୍ରମିତ ହେରଡ଼ିକ୍ ବିଚ୍ଛିନ୍ନତା ଦ୍ୱାରା, ହସ୍ତପେକ୍ଷ ଦ୍ୱାରା ଏବଂ ସେମାନଙ୍କୁ ବିନାଶ କରିବା ପାଇଁ ଗଣାଯାଇଥିବା ସମସ୍ତ ଉପାୟରେ କାର୍ଯ୍ୟ କରିବି। ମୁଁ ରାଜ୍ୟର ସଦସ୍ୟମାନଙ୍କୁ ବିଶ୍ୱାସ ଖ୍ରୀଷ୍ଟିଆନ ଭଳି ଆଚରଣ କରିବାକୁ ଆହ୍ୱାନ କରେ। ବନ୍ଧୁ, ତଥାପି ସମ୍ରାଟ ଘୋଷଣା କଲେ ଯେ ଲୁଥରଙ୍କ ନିରାପଦ ଆଚରଣକୁ ସମ୍ମାନ ଦିଆଯିବା ଆବଶ୍ୟକ ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ପୂର୍ବରୁ ତାଙ୍କୁ ନିରାପଦରେ ତାଙ୍କ ଘରେ ପହଞ୍ଚିବାକୁ ଅନୁମତି ଦିଆଯିବା ଆବଶ୍ୟକ। ଦୁଇଟି ବିବାଦୀୟ ମତକୁ ବର୍ତ୍ତମାନ ବୈଠକ ସଦସ୍ୟମାନେ ଅନୁରୋଧ କରିଥିଲେ। ସଂସ୍କାରଙ୍କର ନିରାପଦ ଆଚରଣକୁ ଅବମାନନା କରାଯିବା ଉଚିତ ବୋଲି ପୋପ୍ ଦୃଢ଼ ଏବଂ ପ୍ରତିନିଧିମାନେ ପୁନର୍ବାର ଦାବି କରିଛନ୍ତି। ସେମାନେ କହିଥିଲେ ରେନ୍ ତାଙ୍କ ପାଉଁଶ ଗ୍ରହଣ କରିବା ଉଚିତ, ଯେହେତୁ ଏହା ଏକ ଶତାବ୍ଦୀ ପୂର୍ବରୁ ଜନ୍ ହୁସ୍ ଠାରୁ ପ୍ରାପ୍ତ ହୋଇଥିଲା। ବନ୍ଧୁ, କିନ୍ତୁ ଜର୍ମାନୀର ରାଜକୁମାରମାନେ ଯଦିଓ ସେମାନେ ନିଜେ ପୋପ୍ ଏବଂ ଲୁଥରଙ୍କ ଶତ୍ରୁ ଭାବରେ ପ୍ରତିଜ୍ଞା କରିଥିଲେ, ଜାତିର ସମ୍ମାନର ଦାଗ ଭଳି ଜନସାଧାରଣଙ୍କ ବିଶ୍ୱାସର ଉଲ୍ଲଂଘନକୁ ବିରୋଧ କରିଥିଲେ। ସେମାନେ ହୁସଙ୍କ ମୃତ୍ୟୁ ପରେ ଘଟିଥିବା ବିପର୍ଯ୍ୟୟକୁ ସୂଚାଇ ଦେଇଥିଲେ ଏବଂ ଘୋଷଣା କରିଥିଲେ ଯେ ସେମାନେ ଜର୍ମାନୀକୁ ଡାକିବାକୁ ସାହସ କରନ୍ତି ନାହିଁ ଏବଂ ସେମାନଙ୍କର ଯୌବନ ସମ୍ରାଟଙ୍କ ମୁଣ୍ଡରେ ସେହି ଭୟଙ୍କର ମନ୍ଦାର ପୁନର୍ବୃତ୍ତିତ କରନ୍ତି। ବନ୍ଧୁ, ମୂଳ ପ୍ରାସ୍ତବରେ ଉତ୍ତରରେ ଚର୍ଲ୍ସ ନିଜେ କହିଛନ୍ତି ଏହିପରି, ଯଦିଓ ସମ୍ମାନ ଓ ବିଶ୍ୱାସକୁ ସମଗ୍ର ବିଶ୍ୱରୁ ବହିଷ୍କାର କରାଯିବା ଉଚିତ, ତଥାପି ସେମାନେ ରାଜକୁମାରଙ୍କ ହୃଦୟରେ ଆଶ୍ରୟ ନେବା ଉଚିତ ବୋଲି ସେ କହିଲେ। ବନ୍ଧୁ, ତାଙ୍କୁ ଆହୁରି ମଧ୍ୟ ଅନୁରୋଧ କରାଯାଇଥିଲା ଯେ ଲୁଥରଙ୍କ ପୋପୁ ଶତ୍ରୁମାନଙ୍କ ଦ୍ୱାରା ସଂସ୍କାରଙ୍କ ସହିତ ମୁକାବିଲା କରିବାକୁ ସିଗ୍ନତ୍ ହସ୍ତ ସହ ମୁକାବିଲା କରାଯିବ। ତାଙ୍କୁ ଚର୍ଚ୍ଚର ଦୟାର ପାଇଁ ଛାଡ଼ିଦେଲେ, କିନ୍ତୁ ସାଧାରଣ ସଭାରେ ହୁସ୍ ଯେତେବେଳେ ତାଙ୍କ ଶୃଙ୍ଖଳାକୁ ହୁଚାଇ ଦେଇଥିଲେ ଏବଂ ରାଜାଙ୍କୁ ତାଙ୍କର ଦୁଃଖଦ ବିଶ୍ୱାସକୁ ମନେ ପକାଇଥିଲେ, ସେହି ଦୃଶ୍ୟକୁ ମନେ ପକାଇ ଚର୍ଲ୍ସ ବି ଘୋଷଣା କଲେ ଏହିପରି, ମୁଁ ଶିଗିଡ଼ି ମୁଣ୍ଡକୁ ପରିଚାଳରେ ପସନ୍ଦ କରିବି ନାହିଁ ବୋଲି। ତଥାପି ଚର୍ଲ୍ସ ଲୁଥରଙ୍କ ଦ୍ୱାରା ଉପସ୍ଥାପିତ ସତ୍ୟକୁ ଜାଣିଶୁଣି ପ୍ରତ୍ୟାଖ୍ୟାନ କରିଥିଲେ। ରାଜା ଏହିପରି ଲେଖିଲେ, ମୁଁ ମୋର ପିତୃପୁରୁଷଙ୍କ ଉଦାହରଣକୁ ଅନୁସରଣ କରିବାକୁ ଦୃଢ଼ ଭାବରେ ସ୍ଥିର ହୋଇଛି। ଏହିପରି ଚର୍ଲ୍ସ ଲେଖିଲେ,
ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ପ୍ରଥାଠାରୁ ଦୂରେଇ ଯିବେ ନାହିଁ। ଏପରିକି ସତ୍ୟ ଏବଂ ଧାର୍ମିକତାର ପଥରେ ମଧ୍ୟ ଯିବେ ନାହିଁ, କାରଣ ତାଙ୍କ ପିତୃପୁରୁଷମାନେ ଏପରି କରିଥିଲେ। ସେ ସମସ୍ତ ନିଷ୍ଠୁରତା ଏବଂ ଭ୍ରଷ୍ଟାଚାର ସହିତ ପୋପଙ୍କୁ ସମର୍ଥନ କରିବେ। ଏହିପରି ଭାବରେ ସେ ତାଙ୍କ ପଦ ଗ୍ରହଣ କଲେ। ତାଙ୍କ ପିତାମାନେ ଯାହା ଗ୍ରହଣ କରିଥିଲେ ତାହା ଆଗରୁ କୌଣସି ଆଲୋକ ଗ୍ରହଣ କରିବାକୁ ମନା କରିଦେଇଥିଲେ, କିମ୍ବା ସେମାନେ କରିଥିବା କୌଣସି କର୍ତ୍ତବ୍ୟ ପାଳନ କରିବାକୁ ମନା କରିଦେଇଥିଲେ। ଆଜିକାଲି ଅନେକ ଅଛନ୍ତି ଏପରି, ସେମାନଙ୍କ ପିତାଙ୍କ ରୀତିନୀତି ଏବଂ ପରମ୍ପରାକୁ ଅବମୂଳନ କରନ୍ତି। ଯେତେବେଳେ ପ୍ରଭୁ ସେମାନଙ୍କୁ ଅତିରିକ୍ତ ଆଲୋକ ପଠାନ୍ତି, ସେମାନେ ଏହାକୁ ଗ୍ରହଣ କରିବାକୁ ମନା କରନ୍ତି, କାରଣ ସେମାନଙ୍କ ପିତାଙ୍କ ଦିଆଯାଇ ନଥିବାରୁ ଏହା ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇ ନଥିଲା। ଆମର ପିତୃପୁରୁଷମାନେ ଯେଉଁଠାରେ ଥିଲେ ଆମେ ସ୍ଥାନିତ ହୋଇ ନାହୁଁ। ଫଳସ୍ୱରୂପ ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱ ଗୁଡ଼ିକ ସେମାନଙ୍କର ସମାନ ନୁହେଁ। ନିଜ ପାଇଁ ସତ୍ୟର ବାକ୍ୟ ଖୋଜିବା ପରିବର୍ତ୍ତେ ଆମର କର୍ତ୍ତବ୍ୟ ନିର୍ଣ୍ଣୟ କରିବାକୁ ଆମର ପିତୃପୁରୁଷଙ୍କ ଉଦାହରଣକୁ ଦୃଷ୍ଟିରେ ରଖି ଆମେ ଈଶ୍ୱରଙ୍କ ଦ୍ୱାରା ଅନୁମୋଦିତ ହେବୁ ନାହିଁ। ଏହିପରି ଜୋଲ୍ସ କହିଥିଲେ, ଆମର ଦାୟିତ୍ୱ ଆମର ପିତୃପୁରୁଷଙ୍କ ଅପେକ୍ଷା ଅଧିକ ସେମାନେ ଗ୍ରହଣ କରିଥିଲେ। ଆଲୋକ ପାଇଁ ଆମେ ଉତ୍ତରଦାୟୀ, ଏବଂ ଯାହା ଆମ ପାଇଁ ଏକ ଉତ୍ତରାଧିକାରୀ ଭାବରେ ହସ୍ତାନ୍ତର କରାଯାଇଥିଲା, ଏବଂ ଆମେ ଅତିରିକ୍ତ ଲୋକଙ୍କ ପାଇଁ ମଧ୍ୟ ଉତ୍ତରଦାୟୀ, ଯାହା ବର୍ତ୍ତମାନ ଈଶ୍ୱରଙ୍କ ବାକ୍ୟକୁ ଆମ ଉପରେ ଉଲସି ଉଠୁଛି। ବନ୍ଧୁ, ବିଶ୍ୱାସୀ ଯିହୁଦୀମାନଙ୍କ ବିଷୟରେ ଖ୍ରୀଷ୍ଟ କହିଛନ୍ତି ଏହିପରି, ଯଦି ମୁଁ ଆସି ସେମାନଙ୍କ ସହିତ କଥାବାର୍ତ୍ତା କରିନଥାନ୍ତି ତେବେ ସେମାନଙ୍କର ପାପ ହୋଇଥାନ୍ତା, କିନ୍ତୁ ବର୍ତ୍ତମାନ ସେମାନଙ୍କ ପାପ ପାଇଁ କୌଣସି ବସ୍ତ୍ର ନାହିଁ ବୋଲି ଯହନ 15:22 ଯୀଶୁ ଏହିପରି ଯିହୁଦୀମାନଙ୍କୁ କହିଥିଲେ। ସମାନ ଈଶ୍ୱରୀୟ ଶକ୍ତି ଲୁଥରଙ୍କ ମାଧ୍ୟମରେ ଜର୍ମାନୀର ସମ୍ରାଟ ଏବଂ ରାଜକୁମାରଙ୍କ ସହ କଥା ହୋଇଥିଲେ, ଏବଂ ଈଶ୍ୱରଙ୍କ ବାକ୍ୟରୁ ଆଲୋକ ଯେପରି ଉଜ୍ଜ୍ୱଳ ହେଲା, ସେହି ଆତ୍ମା ସେହି ସଭାରେ ଅନେକଙ୍କ ସହିତ ଶେଷଥର ପାଇଁ ନିବେଦନ କଲେ। ପିଲାତ ଭାବରେ ଶତାବ୍ଦୀ ପୂର୍ବରୁ ଜଗତର ମୁକ୍ତିଦାତା ବିରୁଦ୍ଧରେ ତାଙ୍କ ହୃଦୟ ବନ୍ଦ କରିବାକୁ ଗର୍ବ ଏବଂ ଲୋକପ୍ରିୟତାକୁ ଅନୁମତି ଦେଇଥିଲେ। ଯେପରି କମ୍ପିତ ଫେଲିକ୍ସ ସତ୍ୟର ଦୂତଙ୍କୁ କହିଲା, ଏଥର ଯା, ଯେତେବେଳେ ମୋର ଏକ ସୁବିଧାଜନକ ଋତୁ ଅଛି ମୁଁ ତୁମକୁ ଡାକିବି, ଯେହେତୁ ଗର୍ଭୀ ଅଗ୍ରସୀ ସ୍ୱୀକାର କରିଛନ୍ତି। ପ୍ରାୟ ତୁମ ମୋତେ ଖ୍ରୀଷ୍ଟିଆନ ହେବା ପାଇଁ ପରିବର୍ତ୍ତିତ, ଏହିପରି ଆମେ ଦେଖୁଅଛୁ ପ୍ରେରିତ 24:25-28। ତଥାପି ସ୍ୱର୍ଗ ପ୍ରେରିତ ବାର୍ତ୍ତାଠାରୁ ଦୂରେଇ ଯାଇଛି। ଚର୍ଲ୍ସ ବି ମଧ୍ୟ ସାଂସ୍କାରିକ ଗର୍ଭର ଆଦେଶକୁ ମାନିଛନ୍ତି, ନୀତି ସତ୍ୟର ଆଲୋକକୁ ପ୍ରତ୍ୟାଖ୍ୟାନ କରିବାକୁ ସ୍ଥିର କଲା। ଲୁଥରଙ୍କ ବିରୁଦ୍ଧରେ ବିଷୟରେ ଗୁବୁଜ ପ୍ରଚାରିତ ହୋଇଥିଲା, ଯାହା ସାରା ସହରରେ ଉତ୍ତେଜନା ସୃଷ୍ଟି କରିଥିଲା। ସଂସ୍କାରକ ଅନେକ ବନ୍ଧୁ ସୃଷ୍ଟି କରିଥିଲେ, ଯେଉଁମାନେ ରୋମର ବିଶ୍ୱାସଘାତକତା ବିଷୟରେ ଜାଣିଥିଲେ, ଯେଉଁମାନେ ତାଙ୍କ ଦୁର୍ନୀତିକୁ ପ୍ରକାଶ କରିବାକୁ ସାହସ କରିଥିଲେ, ତାଙ୍କୁ ବଳି ଦିଆଯିବା ଉଚିତ ନୁହେଁ ବୋଲି ସ୍ଥିର କଲେ। ତାଙ୍କୁ ସୁରକ୍ଷା ଦେବା ପାଇଁ ଶହ ଶହ ସମ୍ଭ୍ରାନ୍ତ ବ୍ୟକ୍ତି ପ୍ରତିଶ୍ରୁତି ହୋଇଦେଇଥିଲେ। ରୋମର ନିୟନ୍ତ୍ରଣ ଶକ୍ତିରେ ଏକ ଦୁର୍ବଳ ଉପସ୍ଥାପନା ହେବାର ରାଜକୀୟ ବାର୍ତ୍ତାକୁ ଖୋଲାଖୋଲି ଭାବେ ନିନ୍ଦା କଲେ ନାହିଁ। ଘର ଫାଟକ ଏବଂ ସର୍ବସାଧାରଣ ସ୍ଥାନରେ ପକେଟ୍ ପୋଷ୍ଟ କରାଯାଇଥିଲା। କେତେକ ନିନ୍ଦା କରିଥିଲେ ଏବଂ ଅନ୍ୟମାନେ ଲୁଥରଙ୍କୁ ସମର୍ଥନ କରିଥିଲେ। ଏଥିମଧ୍ୟରୁ ଗୋଟିଏରେ କେବଳ ଜ୍ଞାନୀ ବ୍ୟକ୍ତିଙ୍କ ମହତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକ ଲେଖାଯାଇଥିଲା। ହେ ପ୍ରଭୁ, ହେ ଭୂମି, ହେ ରାଜ୍ୟ, ଯେତେବେଳେ ତୁମର ରାଜା ପିଲାବୁ, ଏହିପରି ଆମେ ଉପଦେଶ 10:16 ପାଉଅଛୁ। ସମଗ୍ର ଜର୍ମାନୀର ଲୁଥରଙ୍କ ସପକ୍ଷରେ ଲୋକପ୍ରିୟ ଉତ୍ସାହ ଉଭୟ ସମ୍ରାଟ ଏବଂ ବୈଠକ ବିଶ୍ୱାସ କଲା ଯେ ତାଙ୍କୁ ଦେଖାଯାଇଥିବା ଲେଖାଯାଇଥିବା କୌଣସି ଅନ୍ୟାୟ ସାମ୍ରାଜ୍ୟର ଶାନ୍ତି ତଥ୍ୟ ସିଂହାସନର ସ୍ଥିତା ପ୍ରତି ବିପଦ ସୃଷ୍ଟି କରିବ। ସକ୍ନିର ରେଡ଼ିର ସଂସ୍କାରକ ପ୍ରତି ତାଙ୍କ ପ୍ରକୃତ ଭାବନାକୁ ଯତ୍ନର ସହିତ ଲୁଚାଇ ରଖିଥିବା ବେଳେ ଏକ ଅଧ୍ୟୟନଶୀଳ ରୁଜର୍ଗୋକୁ ବଜାଇ ରଖିଥିଲେ। ସେହି ସମୟରେ ତାଙ୍କୁ ନିରନ୍ତର ସତର୍କର ସହିତ ଜଗି ରହିଥିଲେ। ତାଙ୍କର ସମସ୍ତ ଗତିବିଧି ଏବଂ ତାଙ୍କର ସମସ୍ତ ଶତ୍ରୁଙ୍କୁ ଦେଖିଥିଲେ। କିନ୍ତୁ ସେଠାରେ ଅନେକ ଥିଲେ ଯେଉଁମାନେ ଲୁଥରଙ୍କ ସହାନୁଭୂତି ଲୁଚାଇବାକୁ ଚେଷ୍ଟା କରିନଥିଲେ। ତାଙ୍କୁ ରାଜକୁମାର, ଗଣନା, ବରୁଣ ଏବଂ ଭିନ୍ନ ଭିନ୍ନ ବ୍ୟକ୍ତି ଉଭୟ ଧର୍ମ ଏବଂ ଧର୍ମଗୁରୁ ପରିଦର୍ଶନ କରିଥିଲେ। ଡାକ୍ତରଙ୍କ ଛୋଟ କୋଠରୀ ଯେଉଁମାନେ ନିଜକୁ ଉପସ୍ଥାପନା କରିଥିଲେ ସେହି ସମସ୍ତ ପରିଦର୍ଶକଙ୍କୁ ଧାରଣା କରିପାରିନଥିଲା। ଲୋକମାନେ ତାଙ୍କ ଆଡ଼କୁ ଚାହିଁଲେ ଯେପରି ସେ ମଣିଷଠାରୁ ଅଧିକ, ଏପରିକି ଯେଉଁମାନେ ତାଙ୍କର ଉପଦେଶ ଉପରେ ବିଶ୍ୱାସ କରୁନାହାନ୍ତି ସେମାନେ ମଧ୍ୟ ସେହି ଉଚ୍ଚ ସ୍ୱଚ୍ଛତାକୁ ପ୍ରଶଂସା କରିପାରୁନାହାନ୍ତି, ଯାହା ତାଙ୍କୁ ବିବେକକୁ ଖଣ୍ଡନ କରିବା ପରିବର୍ତ୍ତେ ସାହସୀ ମୃତ୍ୟୁକୁ ନେଇଗଲା। ରୋମନ୍ ସହ ଅପେକ୍ଷ ବୁଝାମଣା ପାଇଁ ଲୁଥରଙ୍କ ସହମତି ହାସଲ କରିବାକୁ ସର୍ବଶ୍ରେଷ୍ଠ ପ୍ରୟାସ କରାଯାଇଥିଲା। ସମ୍ରାଟ ତଥା ରାଜକୁମାରମାନେ ତାଙ୍କୁ ପ୍ରତିନିଧିତ୍ୱ କରିଥିଲେ ଯେ ଯଦି ସେ ଚର୍ଚ୍ଚ ଏବଂ ପରିଷଦ ବିରୁଦ୍ଧରେ ନିଜର ବିଚାର ସ୍ଥିର କରନ୍ତି ତେବେ ତାଙ୍କୁ ଶୀଘ୍ର ସାମ୍ରାଜ୍ୟର ବିତାଡ଼ିତ କରାଯିବା ଏବଂ ତାଙ୍କର କୌଣସି ପ୍ରତିରକ୍ଷା କରିବ ନାହିଁ। ଏହି ଆବେଦନକୁ ଲୁଥର ଉତ୍ତର ଦେଇଛନ୍ତି, ବନ୍ଧୁ, ଖ୍ରୀଷ୍ଟଙ୍କ ସୁସମାଚାର ବିନା ଅପରାଧରେ ପ୍ରଚାର କରାଯାଇପାରିବ ନାହିଁ। ତେବେ କାହିଁକି ବିପଦର ଭୟ କିମ୍ବା ଭୟ ମୋତେ ପ୍ରଭୁଙ୍କଠାରୁ ଅଲଗା କରିବା ଉଚିତ ଏବଂ ସେହି ଈଶ୍ୱରୀୟ ଶବ୍ଦକୁ ବାକ୍ୟରୁ କେବଳ ସତ୍ୟ ଅଟେ ନା ମୁଁ ମୋର ବରଂ ମୋର ଶରୀର, ରକ୍ତ ଏବଂ ମୋ ଜୀବନ ତ୍ୟାଗ କରିବାକୁ ଚାହେଁ। ବନ୍ଧୁ, ପୁନର୍ବାର ତାଙ୍କୁ ସମ୍ରାଟଙ୍କ ବିଚାରରେ ଦାଖଲ କରିବାକୁ ଅନୁରୋଧ କରାଯାଇଥିଲା, ବନ୍ଧୁ, ଏବଂ ତାପରେ ତାଙ୍କୁ ଭୟ କରିବାକୁ କିଛି ନାହିଁ। ସେ ଉତ୍ତରରେ କହିଛନ୍ତି ଏହିପରି, ବନ୍ଧୁ, ମୁଁ ସମିତି ସମ୍ରାଟ, ରାଜକୁମାର ଏବଂ ସବୁଠାରୁ ଖରାପ ଖ୍ରୀଷ୍ଟିଆନ ମଧ୍ୟ ମୋର କାର୍ଯ୍ୟଗୁଡ଼ିକ ପରୀକ୍ଷା କରିବା ଏବଂ ବିଚାର କରିବା ଉଚିତ, କିନ୍ତୁ ଗୋଟିଏ ସ୍ୱର୍ତ୍ତରେ, ସେମାନେ ନିଜ ମାନଙ୍କ ପାଇଁ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରନ୍ତି। ପୁରୁଷମାନେ ଏହାକୁ ମାନିବା ଛଡ଼ା ଆଉ କିଛି ନାହିଁ। ମୋତେ ବିବେକ ହିଂସା କର ନାହିଁ, ଦୟା, ଯାହା ପବିତ୍ର ଶାସ୍ତ୍ର ସହିତ ବନ୍ଧା ହୋଇଛି ଏବଂ ଶୃଙ୍ଖଳିତ। ବନ୍ଧୁ, ଏହିପରି ଲୁଥର ସେହି ବୈଠକ ସମ୍ମୁଖରେ କହିଛନ୍ତି। ଏହିପରି ଲୁଥର ପ୍ରଭୁଙ୍କ ବାକ୍ୟ ବିଷୟରେ ସାକ୍ଷା ଦେଇଛନ୍ତି। ଏହିପରି ଲୁଥର ସେହି ରୋମର ରୋମାନ କ୍ୟାଥୋଲିକ ସେହି ପୋପ, ସେହି ସମ୍ରାଟ, ସେହି ରାଜକୁମାରଙ୍କୁ ଉତ୍ତର ଦେଇଛନ୍ତି। ବନ୍ଧୁ, ଖ୍ରୀଷ୍ଟଙ୍କ ବାକ୍ୟ ଯାହାକି ଚିରସ୍ଥାୟୀ, ଖ୍ରୀଷ୍ଟଙ୍କ ବାକ୍ୟ ଯାହାକି ସତ୍ୟ, ଖ୍ରୀଷ୍ଟଙ୍କ ବାକ୍ୟ ଯାହାକି ଜୀବନ ପ୍ରଦାନ କରେ, ସେହି ଜୀବନକୁ ପ୍ରଦାନ କରିବା ପାଇଁ ଲୁଥରଙ୍କ କାର୍ଯ୍ୟ, ଲୁଥରଙ୍କ ଆଶା ଥିଲା, ଆଉ ସେହି ଆଶାରେ ସେ ଆଗକୁ ବଢ଼ୁଛନ୍ତି। ଈଶ୍ୱରଙ୍କ ବାକ୍ୟ ସେହି ବୈଠକ ସମ୍ମୁଖରେ, ସେହି ରାଜକୁମାର, ସେହି ସମ୍ରାଟଙ୍କ ସମ୍ମୁଖରେ କହୁଛନ୍ତି, ଯେପରିକି ପିତରଙ୍କ ସମୟରେ ହୋଇଥିଲା। ଯେପରି ପିତର କହିଲା ପରେ ସେହି ରାଜା କହିଲେ, ମୋତେ ଖ୍ରୀଷ୍ଟିଆନ ହେବା ପରେ ହେବା ପାଇଁ କହୁଛନ୍ତି, ମୁଁ ଖ୍ରୀଷ୍ଟିଆନ ହେବା ପରେ ହୋଇଯିବି ବୋଲି ମୋତେ ଲାଗୁଛି ବୋଲି ସେ କହିଥିଲେ, ସେହିପରି ସେ ପ୍ରଚାର କରିଥିଲେ। ବନ୍ଧୁ ତାହେଲେ ଚାଲନ୍ତୁ ସେହି ଯୀଶୁ ଯିଏକି ଆମମାନଙ୍କ ପାଇଁ କୃଷରେ ହତ ହୋଇଛନ୍ତି, ଯିଏକି ଆମମାନଙ୍କ ପାଇଁ ଜୀବନ ଦାନ ଦେଇଛନ୍ତି, ଯିଏକି ତୁମର ମୋର ପାଇଁ ସେହି ସ୍ୱର୍ଗ ଛାଡ଼ି ଏହି ପୃଥିବୀକୁ ଆସି ମନୁଷ୍ୟମାନଙ୍କ ସହିତ ବାସ ହୋଇ ମନୁଷ୍ୟମାନଙ୍କ ପାଇଁ ମୃତ୍ୟୁବରଣ ହୋଇଛନ୍ତି, ଯେପରିକି ଏହି ଯେଉଁ ମାନବ ଅନନ୍ତ ଜୀବନ ପ୍ରାପ୍ତ ହେବ, ଏହି ଯେଉଁ ମାନବ ଯେପରିକି ସ୍ୱର୍ଗରେ ରହିବ, ପିତାଙ୍କ ସହ ରହିବ ଆଉ ସଦାସର୍ବଦା ରହିବ, ଏହା ଈଶ୍ୱରଙ୍କର ଇଚ୍ଛା। ତାହେଲେ ଚାଲନ୍ତୁ ଆମେ ନିଜେ ତାହାଙ୍କଠାରେ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।